ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ। ଅପରାହ୍ନ 4:30ରେ ବିଧାନସଭା ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତୀୟ ମହାକାଶ କ୍ଷେତ୍ର ଏକ ଆକର୍ଷଣୀୟ କେନ୍ଦ୍ର ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଶିକ୍ଷକ ବଦଳି ପ୍ରସଙ୍ଗରେ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ ଆଧାରିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ଏବଂ ଆସନ୍ତା 1ରୁ ରାଜ୍ୟବ୍ୟାପୀ ଡାକରା ଦିଆଯାଇଥିବା ବସ୍ ଚଳାଚଳ ବନ୍ଦ ନିଷ୍ପଭିକୁ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦିବଂଗତ ସଦସ୍ୟମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହରେ ଦିବଂଗତ ପୂର୍ବତନ ସଦସ୍ୟ ହେମେନ୍ଦ୍ର ପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ଓଡ଼ିଶା ପୁଲିସର ପୂର୍ବତନ କନଷ୍ଟେବଲ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ। ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଶୋକପ୍ରସ୍ତାବକୁ ସମର୍ଥନ କରି ଗୃହରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାଚସ୍କତି ସୋରମା ପାଢ଼ୀ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିବା ପରେ 1 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଗୃହକୁ ଅପରାହ୍ନ 4:30 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଅଧିବେଶନର ପ୍ରଥମ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି।
ଏ ଗୃହର କାର୍ଯ୍ୟ ଆଜି ଅପରାହ୍ନ 4:30 ପର୍ଯ୍ୟନ୍ତ ମୁଲତବୀ ରହିଲା। ଆଜି ତା 27/11/2025 ଅପରାହ୍ନ 4:30 ସମୟରେ ଭାରତର ମହାମହିମ ରାଷ୍ଟ୍ରପତି ଏ ଗୃହରେ ଅଭିଭାଷଣ ପ୍ରଦାନ କରିବେ। ମହାମହିମ ରାଷ୍ଟ୍ରପତିଙ୍କର ବିଧାନସଭା ପରିବେଶରେ ପହଞ୍ଚିବା ପରେ ବାଚସ୍ପତିଙ୍କର ପୋର୍ଟିକୋ ନିକଟରେ ଏକ ସମୂହ ଫଟୋ ଉତ୍ତୋଳନ କାର୍ଯ୍ୟକ୍ରମ ଅପରାହ୍ନ 4:20 ସମୟରେ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗୃହରେ 2025-26 ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଅଧିବେଶନ ଆସନ୍ତା ମାସ 31 ପର୍ଯ୍ୟନ୍ତ ଚାଲିବ। ଏଥିରେ 29 କାର୍ଯ୍ୟଦିବସ ରହିଛି। ଓଡ଼ିଶାକୁ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଛନ୍ତି। ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନକୁ ଯାତ୍ରା କରିଛନ୍ତି। ଅପରାହ୍ନ 4:00 ରାଜଭବନସ୍ଥିତ କଳିଙ୍ଗ ଅତିଥି ନିବାସ ଗୃହକୁ ଉଦ୍ଘାଟନ କରିବା ପରେ ବିଧାନସଭାକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ବିଧାନସଭାକୁ ଆଜି ରାଷ୍ଟ୍ରପତି ସମ୍ବୋଧନ କରିବେ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ସମ୍ବୋଧନ କରିବେ। ବିଧାୟକ ଭାବେ କାର୍ଯ୍ୟ କରିଥିବା ବିଧାନସଭାର 11 କୋଠରୀକୁ ପ୍ରଥମେ ରାଷ୍ଟ୍ରପତି ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେହି କୋଠରୀର ନବୀକରଣ କରାଯାଇଛି। ରାଷ୍ଟ୍ରପତି ମୁର୍ମୁ ମୟୂରଭଞ୍ଜର ରାଇଡଙ୍ଗପୁର ବିଧାନସଭା ଆସନରୁ 2000 ଏବଂ 2004 ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେଡି ବିଜେପି ମେଣ୍ଟ ସରକାରରେ ପ୍ରମୁଖ ପଦବୀରେ ରହିବା ସହ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ମତ୍ସ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତୀୟ ମହାକାଶ କ୍ଷେତ୍ର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ଉଭା ହୋଇଛି। ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଇରୁଟ୍ର ଇନ୍ଫିନିଟି କ୍ୟାମ୍ପସ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଭାରତୀୟ ମହାକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ମହାକାଶ କ୍ଷେତ୍ରରେ ନବସୃଜନ କାର୍ଯ୍ୟ ପାଇଁ ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପାଇଁ ଉନ୍କକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଆସନ୍ତା ବର୍ଷଗୁଡ଼ିକରେ ବିଶ୍ୱ ମହାକାଶ ଅର୍ଥନୀତି ଦ୍ରୁତ ବିକଶିତ ହେବ ଏବଂ ଏହା ଆମ ଦେଶର ଯୁବକଙ୍କ ପାଇଁ ବିପୁଳ ନୂତନ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 6-7 ବର୍ଷ ମଧ୍ୟରେ ଭାରତର ମହାକାଶ କ୍ଷେତ୍ର ନୂତନ ରୂପ ନେଇଛି। ଏହାକୁ ଉନ୍ମୁକ୍ତ, ସମାବେଶୀ ଏବଂ ନବସୃଜନ ଆଧାରିତ କରାଯାଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ମହାକାଶ ଭବିଷ୍ୟତ ପାଇଁ 300 ମହାକାଶ ଷ୍ଟାର୍ଟଅପ୍ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି। ଭାରତର ନୂତନ ଦୃଷ୍ଟିଭଙ୍ଗୀ, ନବସୃଜନ ଏବଂ ଯୁବଶକ୍ତିର ସ୍କାଇରୁଟ୍ ଇନ୍ଫିନିଟି କ୍ୟାମ୍ପସ୍ ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନବସୃଜନ, ଯୁବଶକ୍ତି, ସାହସିକ ପଦକ୍ଷେପ ନେବାର ସାମର୍ଥ୍ୟ ଏବଂ ଉଦ୍ୟୋଗୀ ମନୋଭାବ ପାଇଁ ଦେଶ ଆଜି ନୂତନ ସୋପାନରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଶନ୍ଧି ଧରି ଇସ୍ରୋ ଭାରତୀୟ ମହାକାଶ ଯାତ୍ରାକୁ ବଳ ପ୍ରଦାନ କରିଆସିଛି। ଇସ୍ରୋ ନିଜର ବିଶ୍ୱସନୀୟତା ସାମର୍ଥ୍ୟ ଯୋଗୁଁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶିକ୍ଷକ ବଦଳି ପ୍ରସଙ୍ଗରେ ସଂସଦ ସଦସ୍ୟ ଏବଂ ବିଧାୟକଙ୍କ ସୁପାରିଶ ଗ୍ରହଣଯୋଗ୍ୟ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି। ଏଭଳି ସୁପାରିଶ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ହାଇକୋର୍ଟ ଏ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ତେବେ ବିଜ୍ଞପ୍ତି ଆଧାରରେ ଏପର୍ଯ୍ୟନ୍ତ ବଦଳି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଚଳିତ ଶିକ୍ଷାବର୍ଷ ଶେଷ ହେବା ଯାଏଁ ସେହି ସ୍ଥାନରେ କାର୍ଯ୍ୟ କରିବା ନେଇ ହାଇକୋର୍ଟ ତାଙ୍କ ରାୟରେ ସ୍ୱଷ୍ଟ କରିଛନ୍ତି। ଶିକ୍ଷାବର୍ଷ ଶେଷ ହେବା ପରେ ବଦଳି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିଜର ପୂର୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 15 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ଲାଗି ସାଂସଦ ଓ ବିଧାୟକମାନେ ସୁପାରିଶ କରିପାରିବେ ବୋଲି ଗତ ମେ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ବୈଧତାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ଆଗତ ମାମଲାର ବିଚାର ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 1ରୁ ରାଜ୍ୟବ୍ୟାପୀ ଡାକରା ଦିଆଯାଇଥିବା ବସ୍ ଚଳାଚଳ ବନ୍ଦ ନିଷ୍ପଭିକୁ ଘରୋଇ ବସ୍ ମାଲିକ ସଂଘ ପ୍ରତ୍ୟାହାର କରିଛି। ପରିବହନ ବିଭାଗ ସହ ସଂଘର ଏକ ପ୍ରତିନିଧି ମଣ୍ଡଳୀର ଆଲୋଚନା ପରେ ବନ୍ଦ ଡାକରା ପ୍ରତ୍ୟାହୃତ ହେବା ନେଇ ସଂଘ ପକ୍ଷରୁ ନିଷ୍ପଭି ଗ୍ରହଣ କରାଯାଇଛି। ପୁଲିସ୍ ଯାଞ୍ଚ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ପରିବହନ ବିଭାଗ ପ୍ରତିଶ୍ରତି ଦେଇଥିବା ସଂଘ କହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯାନବାହନ ଯାଞ୍ଚ କରିବା ନିମନ୍ତେ ପୁଲିସ୍ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା। ଏଭଳି ନିଷ୍ପତ୍ତିର ପୁନର୍ବିଚାର ଦାବି କରି ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଥିଲା। ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ ରାଜ୍ୟର ଚାଷୀଙ୍କଠାରୁ ଖରିଫ୍ ଋତୁରେ ଧାନ କ୍ରୟ 40 ଲକ୍ଷ ଟନ୍ରୁ 47 ଲକ୍ଷ ଟନ୍କୁ ବୃଦ୍ଧି କରାଯାଇଛି। ରବି ଋତୁରେ ମଧ୍ୟ ଅଧିକ 1 ଲକ୍ଷ ଟନ୍ ଚାଉଳ କିଣିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର କୃଷିଜୀବୀଙ୍କଠାରୁ ଖରିଫ୍ ଏବଂ ରବି ଋତୁ ପାଇଁ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ଉଷୁନା ଧାନ କିଣିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ। ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧାନ କ୍ରୟ ନେଇ ଶ୍ରୀ ପ୍ରଧାନଙ୍କ ଅନୁରୋଧ ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଫ୍ସିଆଇ ଦ୍ୱାରା ଶୀଘ୍ର ଚାଉଳ ଉଠାଣ ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ତ୍ରଣାଳୟକୁ ଅନୁରୋଧ କରିଥିବା ନେଇ ଶ୍ରୀ ବକ୍ସି ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉନ୍ନୟନ ଓ ସମନ୍ୱୟ ପର୍ଯ୍ୟବେକ୍ଷଣ କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷୀ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରାଯାଇଛି। ପିଏମ୍ ଗତିଶକ୍ତି ଯୋଜନା ଅଧୀନରେ ଭାରତମାଳା ପରିଯୋଜନା, ମୁଦ୍ରା ଯୋଜନାରେ ଋଣ ପ୍ରଦାନ ଆଦି ବିଭିନ୍ନ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ମନରେଗା କାର୍ଯ୍ୟକ୍ରମ ଅଧୀନରେ ଅଧିକ ଜବ୍ କାର୍ଡଧାରୀଙ୍କୁ ସାମିଲ କରିବାକୁ ସାଂସଦ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। 296 ପଡ଼ାଗ୍ରାମକୁ ଜାନୁଆରୀ ଶେଷ ସୁଦ୍ଧା ବିଦ୍ୟୁତ୍କରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ସୂଚନା ମିଳିଛି। ମାର୍ଗଶୀର ଗୁରୁବାର ଚତୁର୍ଥ ପାଳିରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକଙ୍କ ଘରେ ଆଜି ମା' ଲକ୍ଷ୍ମୀଙ୍କର ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଛି। ବ୍ରତଧାରୀ ମା'ମାନେ ଲକ୍ଷ୍ମୀପୁରାଣ ପାଠ କରି ପରିବାରର ସୁଖ ସମୃଦ୍ଧି କାମନା କରିଛନ୍ତି। ସନ୍ଧ୍ୟାରେ ବିଭିନ୍ନ ଗାଁରେ କଳାକାରଙ୍କ ଦ୍ୱାରା ଲକ୍ଷ୍ମୀପୁରାଣ ଗୀତିନାଟ୍ୟ ପରିବେଷଣ ହେବା ନେଇ ପ୍ରସ୍ତୁତି ଚାଲିଥିବା ଆମ ସମ୍ଭାଦଦାତା କହିଛନ୍ତି। ଜାତୀୟ ମହିଳା କମିଶନ ସଦସ୍ୟ ଡକ୍ଟର ଅର୍ଚ୍ଚନା ମଜୁମଦାରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର କମିଶନର ଏକ 3-ଜଣିଆ ଦଳ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି କରିଛନ୍ତି। ପଞ୍ଜିକୃତ ହୋଇଥିବା 6 ଜିଲ୍ଲାର 96 ଅଭିଯୋଗକୁ ବିଚାର କରି 26 ମାମଲାର ସମାଧାନ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଏବଂ ଗଞ୍ଜାମ। କେନ୍ଦ୍ରାପଡ଼ା ଯୁବ ଉତ୍ସବ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ ଦ୍ୱାରା ହେବାକୁ ଥିବା ଏହି ଉତ୍ସବ ଆସନ୍ତା ମାସ 5 ତାରିଖରେ ଅନୁଷ୍ଠିତ ହେବ। ଉତ୍ସବ ଆରମ୍ଭ ହେବା ପୂର୍ବରୁ 2 ତାରିଖ ଦିନ ବ୍ଲକ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ। ବଲାଙ୍ଗୀରଠାରେ ଆଜିଠାରୁ 68ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନ୍ସିଂ ଏବଂ ଥାଙ୍ଗଟା ପ୍ରତିଯୋଗିତା ଆରମ୍ଭ ହେଉଛି। 4 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ 17 ବର୍ଷରୁ କମ୍ ବାଳକ ଏବଂ ବାଳିକା ବର୍ଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ୍ଠାରେ ଅପରାହ୍ନ 3 ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଫୁଟବଲ ପାଇଁ 336 ଜଣ, ଫେନ୍ସିଂ ପାଇଁ 74 ଏବଂ ଥାଙ୍ଗଟା ପାଇଁ 37 ଜଣ ପ୍ରତିଯୋଗୀଙ୍କ ସହ 250 ଜଣ ବୈଷୟିକ ଅଧିକାରୀଙ୍କୁ ମିଶାଇ ମୋଟ 897 ଜଣ ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଆଜିଠାରୁ ଆରମ୍ଭ ହେଲା 17 ବିଧାନସଭାର ଶୀତକାଳୀନ ଅଧିବେଶନ। ଅପରାହ୍ନ 4:30 ବିଧାନସଭା ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତୀୟ ମହାକାଶ କ୍ଷେତ୍ର ଏକ ଆକର୍ଷଣୀୟ କେନ୍ଦ୍ର ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ଶିକ୍ଷକ ବଦଳି ପ୍ରସଙ୍ଗରେ ସାଂସଦ ଓ ବିଧାୟକଙ୍କ ସୁପାରିଶ ଆଧାରିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ଏବଂ ଆସନ୍ତା ପହିଲାରୁ ରାଜ୍ୟବ୍ୟାପୀ ଡାକରା ଦିଆଯାଇଥିବା ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।